ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ସ୍ୱତନ୍ତ୍ର ଆଲୋଚନା ଆରମ୍ଭ କରିବେ। 10 ଘଣ୍ଟା ବ୍ୟାପୀ ହେବାକୁ ଥିବା ଏହି ଆଲୋଚନାରେ ଭାରତୀୟ ଜନତା ଦଳକୁ ଲୋକସଭାରେ 3 ଘଣ୍ଟା ସମୟ ଆବଣ୍ଟନ କରାଯାଇଛି। ରାଜ୍ୟସଭାରେ ଆସନ୍ତାକାଲି ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଆଲୋଚନା ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ 12ଟାରେ ଆଲୋଚନା ଆରମ୍ଭ ହେବ। ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୁରୀଠାରେ ଆୟୋଜିତ ବୈଷୟିକ ଶକ୍ତି ନେତୃତ୍ୱ ସମ୍ମିଳନୀ ଘୋଷଣାନାମାର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଦେଶର ଶକ୍ତି ପରିବର୍ତ୍ତନକୁ ସୁଦୃଢ଼ କରିବା ପାଇଁ 4ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିରେ ନବୀକରଣୀୟ ଶକ୍ତି ପାଇଲଟ ପ୍ରକଳ୍ପ, ଗ୍ରୀନ୍ ହାଇଡ୍ରୋଜେନ୍ କେନ୍ଦ୍ର ପ୍ରତିଷ୍ଠା, ନବୀକରଣୀୟ ଶକ୍ତି ବିକାଶ ସହଭାଗିତା ଓ ସ୍ୱଚ୍ଛ ଶକ୍ତି ନିୟୋଜନ ଢାଞ୍ଚା ରହିଛି। ଗତକାଲି ଉଦ୍ଯାପନୀ ଦିବସରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ଏହି ସମ୍ମିଳନୀରେ ହୋଇଥିବା ଆଲୋଚନା ଏକ ସ୍ୱଚ୍ଛ, ସ୍ଥିର ଏବଂ ନବସୃଜନ ଚାଳିତ ଭବିଷ୍ୟତ ଆଡ଼କୁ ମାର୍ଗଦର୍ଶନ କରିବ ବୋଲି କହିଛନ୍ତି।
ପୁରୀ ଡେକ୍ଲେରେସନ୍ ହେବାର ଥିଲା, ଯୋଉଟା ସବୁ ରାଜ୍ୟଙ୍କ ସାଙ୍ଗରେ ଆଲୋଚନା କରି ଗୋଟେ ଡେକ୍ଲେରେସନ୍ ହିସାବରେ ଯାଇଥାନ୍ତା। ତା ଉପରେ 7ଟା ରାଜ୍ୟ ସହ ଆଲୋଚନା ହେଇଯାଇଛି, ସେମାନେ ଦେଖି ସାରିଛନ୍। ବାକି ରାଜ୍ୟଙ୍କ ସହ ସେ ଆଲୋଚନା ନ କରିକରି ରିଲିଜ କରିଦେବାଟା ଆମେ ଭାବୁଛୁ ଉଚିତ ହେବ ନାହିଁ। ସେଥିପାଇଁ ୱି ହାଭ୍ ଟୁ ୱେଟ୍ ଫର୍ ଅ ଫ୍ୟୁ ଡେଜ୍ ଟୁ ଗେଟ୍ ଦେ ଫିଡ୍ବ୍ୟାକ୍।
ବରଗଡ଼ ଜିଲ୍ଲାରେ ଚାଲିଥିବା କୃଷି ଯନ୍ତ୍ରପାତି ମେଳାର ତୃତୀୟ ଦିନରେ କୃଷି ବିଭାଗର ସମସ୍ତ ଯୋଜନା ଯୋଗ୍ୟ କୃଷକଙ୍କ ପାଖରେ ଠିକ୍ ସମୟରେ ପହଞ୍ଚାଇବା ଲାଗି ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ 2024-25 ବର୍ଷରେ ବକେୟା ରିହାତି ଚାଷୀମାନଙ୍କ ପାଖରେ ପହଞ୍ଚଥିବା କହିଛନ୍ତି। ଏହି ଅବସରରେ 6 ଜଣ ସଫଳ କୃଷକଙ୍କୁ ସମ୍ମାନିତ କରାଯାଇଥିବା ବେଳେ 5 ଜଣ କୃଷକଙ୍କୁ ନୂତନ କୃଷି ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ କାର୍ଯ୍ୟାଦେଶ ଚିଠି ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା କୃଷକ ଶକ୍ତି ସଂଗଠନ ପକ୍ଷରୁ ମଣ୍ଡି ସମସ୍ୟାରେ ସୁଧାର ଏବଂ ବ୍ୟବସ୍ଥିତ ଢଙ୍ଗରେ ଧାନ କ୍ରୟ ଲାଗି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ନୂଆପଡ଼ା ସର୍କିଟ୍ ହାଉସ୍ଠାରେ ସଂଗଠନର ଆବାହକ ଓ ସଦସ୍ୟମାନେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ଧାନମଣ୍ଡିଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଲାଗି ଅନୁରୋଧ କରିଥିଲେ। ଭଦ୍ରକ ସହର ନୂଆବଜାର ଗାନ୍ଧିପଡ଼ିଆଠାରେ ଚତୁର୍ଦ୍ଦଶ ଜିଲ୍ଲା ମହୋତ୍ସବରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କେତେଜଣ ସଫଳ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରି ଶ୍ରୀ ସୁରଜ ସୁସ୍ଥ ସମାଜ ଗଠନ ପାଇଁ ସଚେତନତା ଜରୁରୀ ବୋଲି କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ 1098 ଟୋଲ୍ ଫ୍ରି ନମ୍ଘର ସମ୍ପର୍କରେ ଅବଗତ କରାଯାଇଛି। ଶିଶୁ ହେଲ୍ପଲାଇନ୍, ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଓ ପରାମର୍ଶଦାତା ବାଲ୍ୟ ବିବାହ, ଶିଶୁ ଚାଲାଣ ଓ ଶିଶୁ ଶ୍ରମିକ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ବାଲ୍ୟ ବିବାହ ନ କରିବା ନେଇ ଶପଥପାଠ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଭାରତୀୟ ରେଡ୍କ୍ରସ୍ ସୋସାଇଟି ଓଡ଼ିଶା ଶାଖା ଆନୁକୂଲ୍ୟରେ 3ଦିନିଆ ଜିଲ୍ଲାସ୍ତରୀୟ ଶିକ୍ଷା ଓ ତାଲିମ ଶିବିର ଉଦ୍ଯାପିତ ହୋଇଛି। ଏଥିରେ ରେଡ୍କ୍ରସ୍ର ମାନବିକ ସେବା ଓ ସହଯୋଗ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ T20 କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଆଜି ଅପରାହ୍ନ 1:30ରୁ ଭାରତୀୟ ଦଳ ଓ ଦକ୍ଷିଣ ଆଫ୍ରିକା ଦଳ ଅପରାହ୍ନ 5:30ରୁ ଅଭ୍ୟାସ କରିବେ। ଗ୍ୟାଲେରୀ ନମ୍ଘର 5 ଓ 6ରେ ଦର୍ଶକମାନେ ଖେଳାଳିମାନଙ୍କ ଅଭ୍ୟାସ ଦେଖିପାରିବେ। ଇତିମଧ୍ୟରେ ମ୍ୟାଚ୍ ସମୟରେ 7ଟି ସ୍ଥାନରେ ଗାଡ଼ି ପାର୍କିଂ କରିବା ନେଇ କମିଶନରେଟ୍ ପୁଲିସ୍ ସ୍ଥିର କରିଛି। ସୁରକ୍ଷା ବ୍ୟବସ୍ଥା ନିମନ୍ତେ 50 ପ୍ଲାଟୁନ୍ ଫୋର୍ସ ଓ 300 ପୁଲିସ୍ ଅଧିକାରୀ ନିୟୋଜିତ ହେବେ। ରାଜ୍ୟର ଅଧିକାଂଶ ଅଞ୍ଚଳରେ ରାତି ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। କନ୍ଧମାଳ ଜିଲ୍ଲା ଜି ଉଦୟଗିରି ସର୍ବନିମ୍ନ ତାପମାତ୍ରା 4.4°C ସହ ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି। 10ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଥିବା ବେଳେ 39ଟି ସହରର ତାପମାତ୍ରା 15 ଡିଗ୍ରୀ ତଳକୁ ହ୍ରାସ ପାଇଛି। ଭୁବନେଶ୍ୱରରେ ତାପମାତ୍ରା 11.9 ଓ କଟକରେ 11.8°C ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଖୋର୍ଦ୍ଧା, ଅନୁଗୁଳ, ଝାରସୁଗୁଡ଼ା ଏବଂ ଜଗତସିଂହପୁର ପ୍ରବଳ ଶୀତ ହେବା ନେଇ ସତର୍କତା ଜାରି କରାଯାଇଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।